ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢ଼ୁଛନ୍ ସମ୍ପା ରାୟ। ଦେଶେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହେବାର 50 ବର୍ଷର ପୂର୍ତ୍ତିକେ ଆଜି ସମ୍ବିଧାନ ହତ୍ୟା ଦିବସ ଭାବେ ପାଳନ କରାଯିବା ଲାଗି ସରକାରଙ୍କ ତରଫ ନିଷ୍ପତ୍ତି ନିଆଯାଇଛି। 1975 ଜୁନ୍ ମାସର 25 ତାରିଖ ଦିନ ଭାରତୀୟ ସମ୍ବିଧାନକେ ଅମର୍ଯ୍ୟାଦା ପ୍ରଦର୍ଶନ ପୂର୍ବକ ସେତେବେଳର ସରକାର ଦେଶେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିଥିଲେ। ଇତାର ଲାଗି ସେତ୍କି ବେଲ୍କେ ଲୋକମାନେ ବହୁତ ଅସୁବିଧାର ସାମ୍ନା କରିଥିଲେ। ଭାରତର ଗଣତାନ୍ତ୍ରିକ ଇତିହାସର ମର୍ଯ୍ୟାଦା କ୍ଷୁର୍ଣ୍ଣ କରିଥିବାର ସେହି ଦିନକେ ସୋର ପକାଇକରି ଆଜି ଦେଶର ସବୁଜାଗାନ ସମ୍ବିଧାନ ହତ୍ୟା ଦିବସ ପାଳନ କରାଯିବା। ଏ ଅବସରରେ ଭୁବନେଶ୍ୱର ରେଲ ଅଡିଟୋରିୟମ୍ଠାରେ ଆଜି ଉପରବେଲା ଗୋଟିଏ କାର୍ଯ୍ୟକ୍ରମ ହେବା। କାର୍ଯ୍ୟକ୍ରମଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି ଗଲାକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ତାଙ୍କର ବାସଭବନ ଭେଟିକରି ରାଜ୍ୟ ସରକାରଙ୍କର ଗୋଟିଏ ବଛର ସଫଳତା ଆଉ ଭିନ୍ ଭିନ୍ ବିକାଶମୂଳକ କାର୍ଯ୍ୟକ୍ରମ ବାବଦେ ଆଲୋଚନା କରିଛନ୍। ଏ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ରାଜ୍ୟପାଳଙ୍କୁ ଓଡ଼ିଶା ଭିଜନ 2036 ଆଉ 2047 ଦେବାର ସହିତ ସମୃଦ୍ଧ ଓଡ଼ିଶା ଗଠନ ଲାଗି ସରକାରଙ୍କ ରୋଡ୍ମ୍ୟାପ୍ ବାବଦେ ଜଣାଇଥିଲେ। ସହରାଞ୍ଚଳମାନଙ୍କର ସ୍ଥାୟୀ ଆଉ ସାମଗ୍ରିକ ବିକାଶ ଲାଗି କରାହେଇଥିବା ଭିନ୍ ଭିନ୍ ସରକାରୀ ଯୋଜନା ଆଉ ଅଭିଯାନ ବାବଦେ ଜିଲ୍ଲାସ୍ତରୀୟ ମାଷ୍ଟର ଟ୍ରେନରମାନଙ୍କୁ ଦିଗ୍ଦର୍ଶନ ଦେବାର ଲାଗି ଗୋଟିଏ କର୍ମଶାଳା ଗଲାକାଲି ରାଜ୍ୟ ସହରାଞ୍ଚଳ ଉନ୍ନୟନ ସଂସ୍ଥା କନ୍ଫରେନ୍ସ ହଲ୍ଠାରେ ହୋଇଯାଇଛି। କର୍ମଶାଳାକେ ଗୃହ ନିର୍ମାଣ ଆଉ ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ ଉଦ୍ଘାଟନ କରିଥିଲେ। ବିକଶିତ ଓଡ଼ିଶା 2036 ଆଉ ବିକଶିତ ଭାରତ 2047 ଲକ୍ଷ୍ୟ ହାସଲ କରବାର ଲାଗି କାର୍ଯ୍ୟକର୍ତ୍ତା ଆଉ ପାଣ୍ଠିର ଭୂମିକା ବାବଦେ ବିସ୍ତୃତ ଆଲୋଚନା ହୋଇଥିଲା। ଏ ଅବସରରେ ଶ୍ରୀମତୀ ପାଢ଼ୀ ଜିଲ୍ଲାସ୍ତରୀୟ ଯୋଜନାମାନଙ୍କର ବାବଦେ ସଠିକ୍ ସୂଚନା ପହଞ୍ଚାବାର ଲାଗି ମାଷ୍ଟର ଟ୍ରେନରମାନଙ୍କୁ ପରାମର୍ଶ ଦେଇଥିଲେ। ରାଜ୍ୟ ଜଳ ସମ୍ପଦ ଠିକ୍ ବିନିଯୋଗ ଆଉ ପରିଚାଳନା ଲାଗି ଡିଜିଟାଲ ସ୍ମାର୍ଟ ପଦ୍ଧତି ଜଳ ପରିଚାଳନା କରାଯିବା। ଏଥିଲାଗି ସରକାରଙ୍କର ତରଫରୁ ଓଡ଼ିଶା ଜଳନୀତି 2025 ଲାଗୁ କରାଯିବା। ମନମୁଖୀ ଜଲ ଖର୍ଚ୍ଚା ଆଉ ତାର ଅପବ୍ୟବହାରକେ ରୋକବାର ଲାଗି ରାଜ୍ୟ ଜଳସେଚନ ଆୟୋଗ ଭିଲ୍ ସ୍ଥାପନା କରାଯିବା। ଏଥିଲାଗି ବିକଶିତ ଓଡ଼ିଶା ଗଠନ ଲାଗି ତିଆରି ହୋଇଥିବାର ଭିଜନ ଡକ୍ୟୁମେଣ୍ଟଟି ରାଜ୍ୟ ସରକାର ପ୍ରସ୍ତାବ ରଖିଛନ୍। ରାଜ୍ୟ ସ୍ନାତକ ପାଠପଢ଼ା ଉତ୍ରୁ ଜୁଆନବର୍ଗଙ୍କୁ ନିଯୁକ୍ତି ସୁଯୋଗ ଦେବା ଲାଗି ରାଜ୍ୟ ସରକାର ପଦକ୍ଷେପ ନେଇଛନ୍। ସ୍ନାତକ ଉତ୍ରୁ ଅତିକମ୍ଥି 75% ପାସ୍ କରିଥିବା ଜୁଆନ ପିଲାଟୁକେଲମାନେ ନିଯୁକ୍ତି ସୁଯୋଗ ପାଇପାରିବେ। ଏଥିଲାଗି ଶିଳ୍ପ ସଂଯୁକ୍ତ ପାଠ୍ୟକ୍ରମ ଦକ୍ଷତା ପ୍ରମାଣପତ୍ର ଆଉ ଆପ୍ରେଣ୍ଟିସିପ୍ ସକ୍ଷମ ଡିଗ୍ରୀ କାର୍ଯ୍ୟକ୍ରମ କରାଯିବା। ଏତାର ସହିତ ରାଜ୍ୟ ସରକାର ଗବେଷଣାକେ ଜୋର ଦେଇକରି ଫି ଜିଲ୍ଲାନ ଗୋଟେ ଲେଖା ଶିକ୍ଷା ଆଉ ଗବେଷଣା ବିଶ୍ୱବିଦ୍ୟାଳୟ ସ୍ଥାପନା କରବାରକେ ଲକ୍ଷ୍ୟ ରଖିଛନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା 29 ତାରିଖ ରବିବାର ଦିନ ସକାଳର 11 ବଜେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶ ଆଉ ଦୁନିଆ ସାରା ଲୋକର ସାଙ୍ଗେ ବିଚାର ବିନିମୟ କରିବେ। ଏଇଟା ତାଙ୍କର 123 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ଏଥିଲାଗି ପ୍ରଧାନମନ୍ତ୍ରୀ ସାଧାରଣ ଲୋକର ମତାମତ ମାଗିଛନ୍। ଲୋକେ ନମୋ ଆପ୍ ଆର୍ ମାଇ ଗଭ୍ ପୋର୍ଟାଲଥି ସେମାନଙ୍କର ମତାମତ ଦେଇପାରିବେ। ଇତାର ଛଡ଼ା 1800-1170 ଡାଏଲ କରିକି ନିଜେ ନିଜର ମତାମତ ରେକର୍ଡ କରିପାରିବେ। 1922 ନମ୍ବରକେ ମିସ୍ଡ କଲ୍ ଦେଇକରି SMS ଜରିଏ ନିଜର ମତାମତ ଆଇବା 27 ତାରିଖ ଭିତରେ ଦେଇପାରିବେ। ସମ୍ବଲପୁରର ଷ୍ଟାଚ୍ୟୁ ଅଫ୍ ୟୁନିଟି ଢାଞ୍ଚାଥି ବୀର ସୁରେନ୍ଦ୍ର ସାଏଙ୍କର ପ୍ରତିମୂର୍ତ୍ତି ସ୍ଥାପନା କରବା ଲାଗି ପ୍ରାଥମିକ ସ୍ତରଥି 4ଟା ଜାଗା ଚିହ୍ନଟ ହୋଇଛି। ମୂର୍ତ୍ତିର ଆକାର ଆଉ ଉଚ୍ଚତା କେତେ ହେବା ଜାଗା ଚିହ୍ନଟ ହେଲା ଉତ୍ରୁ ଥିର କରାଯିବା। ସେନ୍ତା ସମ୍ବଲପୁର ସହରକେ ଗୋଟିଏ ପର୍ଯ୍ୟଟନସ୍ଥଳୀ କରବାର ସହିତ ଜିଲ୍ଲା ନଥିବାର ଅଲଗା ପର୍ଯ୍ୟଟନସ୍ଥଳୀ ଆଉ ପୀଠମାନଙ୍କର ବିକାଶ ଲାଗି ମାଷ୍ଟର ପ୍ଲାନ୍ ତିଆରି ଚାଲିଛି ବୋଲି ଜିଲ୍ଲା ପର୍ଯ୍ୟଟନ ବିଭାଗ ଅଧିକାରୀ ସୂଚନା ଦେଇଛନ୍। ବୌଦ୍ଧ ଜିଲ୍ଲାପାଳଙ୍କର ସଦ୍ଭାବନା ଗୃହଠାରେ ବିଧାନସଭା ଗୃହ କମିଟିର ସଦସ୍ୟମାନେ ଗୋଟିଏ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକଟି ଭାଗ ନେଇଛନ୍। ବୈଠକଟି ବିଧାୟକ ଲକ୍ଷ୍ମଣ ବାଗ, ଅରବିନ୍ଦ ମହାପାତ୍ର, ଦୁର୍ଗାଚରଣ ତନ୍ତି ଆଉ ନରସିଂହ ମାଡ଼କାମୀ ପ୍ରମୁଖ ଯୋଗ ଦେଇଥିଲେ। ଉତ୍ତରପ୍ରଦେଶର ପ୍ରୟାଗରାଜଠାରେ ଚାଲିଥିବା 23 ନମ୍ବର ଜାତୀୟ ଜୁନିୟର ଫେଡେରେସନ୍ ଆଥଲେଟିକ୍ ଚାମ୍ପିଅନସିପ୍ 2025ର ସର୍ଟଫୁଟ୍ ପ୍ରତିଯୋଗିତାଟି ଓଡ଼ିଶାର ଓଙ୍କାର ପ୍ରସାଦ ନନ୍ଦ ରୌପ୍ୟ ପଦକ ଆଉ ହେମର ଥ୍ରୋ ପ୍ରତିଯୋଗିତାଟି ଓଡ଼ିଶାର ଅଙ୍କିତା ମହାପାତ୍ର କାଂସ୍ୟ ପଦକ ଜିତିଛନ୍। ଖେଳାଳିମାନଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମାଜିକ ଗଣମାଧ୍ୟମ ଜରିଏ ଶୁଭେଚ୍ଛା ଜଣାଇଛନ୍। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ଥିବାରୁ ରାଜ୍ୟର ଭିନ୍ ଭିନ୍ ଜାଗାନ ବର୍ଷା ଲାଗି ରହିଛି। ଗାଙ୍ଗେୟ ପଶ୍ଚିମବଙ୍ଗ ଆର୍ ତାର ଆଖପାଖର ଇଲାକାନ ଗୋଟିଏ ଘୂର୍ଣ୍ଣିବଳୟ ହେବାର ସମ୍ଭାବନା ଅଛେ। ଏତାର ପ୍ରଭାବଟି ଆଇବା 7 ଦିନ ତକ ରାଜ୍ୟର ଭିନ୍ ଭିନ୍ ଜିଲ୍ଲାନ ବର୍ଷା ଲାଗି ରହିବା। ସମ୍ବଲପୁର, ଝାରସୁଗୁଡ଼ା, ଦେବଗଡ଼, ଅନୁଗୁଳ ସହିତ ରାଜ୍ୟର 12ଟା ଜିଲ୍ଲାକେ ଜବର ବର୍ଷା ଲାଗି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ଏଚ୍ନିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02 ଜୁହାର।